ନମସ୍କାର ନମସ୍କାର, ମୋ ନାଁ ହେଉଛି ବିଜୁଲତା ଦାସ। ମୁଁ ସିଂହଗଡ଼ ଫର୍ମର ମେମ୍ବର ଅଛି ଶିକ୍ଷା ତରଫରୁ। ଆଉ ଆମର ସାହିରେ ବି ଭଲ ମନ୍ଦ ଯେକୌଣସି ଅଳିଆ ଆବର୍ଜନା କାମ ଆମେ ବି ସାହିରେ ଆମର ସାଥିମାନେ ଅଛନ୍ତି ମିଶିକି କରୁଛୁ। ଆଉ ଗୋଟେ ଜିନିଷ ହେଲା, ଆମର ତ ଗାଡ଼ିର ସମସ୍ୟା ରହୁଛି, ଅଳିଆ ଗାଡ଼ିର ସମସ୍ୟା ରହୁଛି, ପ୍ରାୟ ସମୟରେ ଅଳିଆ ଗାଡ଼ି ଆସିପାରୁନାହିଁ, ସେଥିପାଇଁ ଆମର ଗୋଟେ ସମସ୍ୟା। ଆଉ ଗୋଟେ ସମସ୍ୟା, ଆମର ଯୋଉ ଡ୍ରେନ ହେଇଛି, ବହୁତ ଜାଗାରେ ଡ୍ରେନ ବି ଭାଙ୍ଗିଗଲାଣି, କିନ୍ତୁ ଡ୍ରେନ ବି ଜାମ୍ ହେଇଯାଇଛି, ସେଥିପାଇଁ ସେ ଗୋଟେ ଆମର ସମସ୍ୟା। ଆଉ ଗୋଟେ ଜିନିଷ ହଉଛି, ଆମେ ଯୋଉ ଯେକୌଣସି ଆମର ଗ୍ରୁପ କରିକିନି ଆମେ ସବୁ କରୁଛୁ, ଯୋଉ ଆମର ଜିନିଷ ଗୁଡା ଅବର୍ଜା ଜିନିଷ ଗୁଡା ଫୋପଡ଼ା ଜିନିଷ ଗୁଡା ଆମେ ତାକୁ ସବୁ ରଖିକିନି, ତାକୁ ଅଲଗା ଅଲଗା କରି ରଖିକିନି, ସେଗୁଡା ବି ଓଦା ଅଳିଆ ଅଲଗା, ଶୁଖିଲା ଅଳିଆ ଅଲଗା ରଖିକିନି ଆମେ ସେଗୁଡା ସବୁ ତାକୁ ସବୁ ଗଛରେ ଦେଇ ଦଉଛୁ। ଓଦା ଅଳିଆ ଗୁଡା ସବୁ ନେଇକିନି ପରିବା ପତ୍ର ଯାହା କାଟୁଛୁ ତାକୁ ସବୁ ଗଛରେ ଦେଇ ଦଉଛୁ, ଆଉ ଶୁଖିଲା ଅଳିଆ ଗାଡ଼ିରେ ପକେଇ ଦଉଛୁ। ଆଉ ଗୋଟେ ଜିନିଷ ହଉଛି, ଆମର ଯୋଉ ଯୋଉ ଜରି ପଞ୍ଚିନି ଏଗୁଡା ସବୁ ଯୋଉ ଫିଙ୍ଗା ଫୋପଡ଼ା ହଉଥିଲା ଆମେ ତାକୁ ସବୁ ରଖିକିନି, ସେଗୁ ସବୁ ବହୁତ ଜିନିଷ ତାର ଚଟ ବୁଣୁଛୁ, ଚଟ ବିଞ୍ଚଣା ଏଗୁଡା ସବୁ ଆମେ ତିଆରି କରୁଛୁ।
ଦୁଇ ନମ୍ବର ଲାଗିବ କଣ?